आकाशवाणी संवाद पढ़ुछंती महेश्वर साहू। मुख्य संवाद, युद्ध एवं सुरक्षा विपदर फलप्रद मुकाबिला पाई अनुकूल प्रतिरक्षा रणनीति उपरे प्रतिरक्षा मंत्री राजनाथ सिंह का गुरुत्वारोप। भारत और रूस 2030 पूर्वरु 100 बिलियन डॉलर वाणिज्य लक्ष्य हासिल करिवे बोली वैदेशिक व्यापार मंत्री डॉक्टर एस जयशंकर का सूचना। 2047 सुद्धा विकसित भारत स्वप्न हासिल पाई शिक्षा हेउछि एकमात्र उपाय कहिले केन्द्र शिक्षामंत्री धर्मेन्द्र प्रधान। झारखंड विधानसभा पाई प्रथम पर्याय मतदान आसंता काली एवं आज पालन करा जाउछि लोकसेवा प्रसारण दिवस। प्रतिरक्षा मंत्री राजनाथ सिंह युद्ध एवं सुरक्षा विपदर परिवर्तित गतिशीलता को फलप्रद भाव मुकाबला करने अनुकूल प्रतिरक्षा रणनीति उपरे गुरुत्वारोप करिछन्ति। आज नुआदिल्ली रे दिल्ली प्रतिरक्षा वार्तालापर उद्घाटनी समारोह रे उद्बोधन दे प्रतिरक्षा मंत्री कहिछन्ति अनुकूल प्रतिरक्षा केवल एक रणनैतिक पसंद नुहे बरं एक आवश्यकता। से कहिछन्ति देशर अनुकूल प्रतिरक्षा दृष्टिकोण नमनीयता एवं नवसृजन उपरे आधारित होवा आवश्यक। देश भविष्यतर समस्त आकस्मिक परिस्थिति पाई प्रस्तुत रहिबा जरूरी बोली श्री सिंह कहिछन्ति। धार्य समय सीमा 2030 पूर्वरु भारत और रूस 100 बिलियन डॉलर रो वाणिज्य लक्ष्य हासिल करिवे बोली वैदेशिक व्यापार मंत्री डॉक्टर एस जयशंकर आशा व्यक्त करिछन्ति। आज नुआदिल्लीठारे वाणिज्य आर्थिक वैज्ञानिक वैषयिक एवं सांस्कृतिक सहयोग उपरे भारत रूस आंत सरकारी आयोगर 25वां अधिवेशन रे जोगदे डॉक्टर जयशंकर कहिछन्ति रूस भारत पई सार क्षेत्र रे एक प्रमुख उत्स भावे उभा होइछि। भारत को अशोधित तैल कोईला एवं यूरानियम जोगाण क्षेत्र में रूस अवदान वास्तव में गुरुत्वपूर्ण। से हीपरि भारत औषध उद्योग रूस पर एक सुलभ एवं विश्वसनीय उत्स पलटि। जयशंकर कहते वाणिज्यिक कारबार देय एवं लॉजिस्टिक क्षेत्र में अग्रगति घटी एवंबी अनेक आह्वान रही। अंतर्जातीय उत्तर दक्षिण परिवहन करिडर चेन्नई व्लाडिवोस्टोक करिडर एवं उत्तर सामुद्रिक मार्ग भली संयोगीकरण क्षेत्र में भारत रूस रो मिलित प्रयास जारी रहिबा आवश्यक बोली श्री जयशंकर कहिछन्ति। 2047 सुद्धा विकसित राष्ट्र हेबार स्वप्न को हासिल करने पर शिक्षा हेउछि एकमात्र उपाय। नुआ दिल्ली रे राज्य और केन्द्रशासित अंचल सचिवों सह उच्च और वैषयिक शिक्षा उपरे दुईदिनिया जातीय कर्मशाला को संबोधित करी उच्चशिक्षा मंत्री धर्मेन्द्र प्रधान एहा कहिछन्ति। कर्मशाला को उद्घाटन करी श्री प्रधान शिक्षा क्षेत्र में भित्तिभूमि नेतृत्व पाठ्यक्रम बहु विषयक गवेषणा एवं कैंपस जीवन भली पांचटी प्रमुख दिग उपरे गुरुत्वारोप करिछन्ति। एहि कर्मशाला राज्य अनुष्ठान गुड़िकर नुआ शिक्षानीति को ग्रहण करने को प्रोत्साहित करने सह समग्र देश में अधिक सुदृढ़ समावेशी एवं विश्वस्तरीय प्रतियोगितामूलक शिक्षा व्यवस्था पर मार्ग प्रशस्त कर। यह दुदिनिया कर्मशाला जातीय शिक्षानीति 2020 कार्यकारिता आह्वान एवं रोडमैप भली विषयवस्तु पर 14टी वैषयिक अधिवेशन अनुष्ठित हो। झारखंड विधानसभा निर्वाचन प्रथम पर्याय पर प्रस्तुति चूड़ांत पर्यायर पहुंची। आसंता काली एही पर्यायर 43टी आसन में मतदान हो। पोलिंग पार्टीगुड़ी विभिन्न भोट ग्रहण केन्द्र को पठाजा कार्य आरंभ हो। भारतीय वायुसेना हेलिकप्टर जरिया गतकाली 225 संवेदनशील बुथ मध्यरु 194 बुथ रे पोलिंग पार्टी पहुंची सारी बेले अवशिष्ट 30 बुथ रो पोलिंग अफिसर को आज पठा जाउछे। पश्चिम सिंहभूम लातेहार लोहरदगा गाड़ुआ और गुमला जिलार 5 जिले में यह संवेदनशील बुथ रही। समग्र राज्य में मोट 15,344 मतदान केन्द्र कर। केरल वायनाड लोकसभा आसन एवं चेलकारा संरक्षित विधानसभा आसन पर आसंता काली उपनिर्वाचन करा। एथिपाई निर्वाचन कमिशन पक्षर् समस्त प्रस्तुति शेष होता बेले आज उभय निर्वाचन मंडल मतदान केन्द्रगुड़ी निर्वाचन सामग्री पठा जा। ଏଗାରଟି ରାଜ୍ୟ ଏବଂ 33 ବିଧାନସଭା ଆସନ ଓ କେରଳର ୱାୟନାଡ଼ ଲୋକସଭା ଆସନ ଉପନିର୍ବାଚନ ପାଇଁ ଗତ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସେଠାରେ ମତଗ୍ରହଣ କରାଯିବ। ସେଥିମଧ୍ୟରେ ରାଜସ୍ଥାନର 7, ପଶ୍ଚିମବଙ୍ଗର 6, ଆସାମର 5, ବିହାରର 4, କର୍ଣ୍ଣାଟକର 3, ମଧ୍ୟପ୍ରଦେଶ ଏବଂ ସିକିମ୍ର 2 ଲେଖାଏଁ ଆସନ ରହିଛି। ଏହା ବ୍ୟତୀତ କେରଳ, ଛତିଶଗଡ଼, ଗୁଜରାଟ ଓ ମେଘାଳୟର 1 ଲେଖାଏଁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଧାନ ସଂଗ୍ରହ ବେଳେ କୃଷକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ମିଲ୍ ମାଲିକଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ଏସ୍ମା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ସମଗ୍ର ରାଜ୍ୟରେ ଧାନର ସହଜ କ୍ରୟ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନେ ଉପଯୁକ୍ତ ପଦକ୍ଷେପ ନେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟରେ ପରୀକ୍ଷାର୍ଥୀଙ୍କ ସୁବିଧା ଏବଂ ପରୀକ୍ଷାର ପବିତ୍ରତାକୁ ପ୍ରାଥମିକ ଦିଆଯାଇଛି ବୋଲି ଉତ୍ତରପ୍ରଦେଶ ଲୋକସେବା ଆୟୋଗ କହିଛନ୍ତି। ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ପାଇଁ ହେଉଥିବା ପ୍ରିଲିମିନାରୀ ପରୀକ୍ଷାକୁ ବିଭିନ୍ନ ତାରିଖରେ ଏବଂ ଏକାଧିକ ସିଟ୍ରେ କରାଯିବା ନିଷ୍ପତ୍ତି ବିରୋଧରେ ଗତକାଲି ପ୍ରୟାଗରାଜସ୍ଥିତ ଆୟୋଗର ମୁଖ୍ୟାଳୟ ସମ୍ମୁଖରେ UPPSC ଆଶାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ଉପରେ ସ୍ପଷ୍ଟୀକରଣ ରଖି ଆୟୋଗ କହିଛନ୍ତି, ଯେଉଁଠାରେ 5 ଲକ୍ଷରୁ ଅଧିକ ପ୍ରାର୍ଥୀ ଅଛନ୍ତି ସେଠାରେ ଏକାଧିକ ସିଟ୍ରେ ପରୀକ୍ଷା ପରିଚାଳନା ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ହୋଇଥିବା ରାଜସ୍ୱ ଅଧିକାରୀ ପ୍ରିଲିମିନାରୀ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ଆସିବାରୁ ରାଜ୍ୟ ସରକାର ଏହାକୁ ବାତିଲ କରିଦେଇଥିଲେ। ଜାମ୍ମୁ କାଶ୍ମୀରରେ ସାନି ତୁଷାରପାତ ଯୋଗୁଁ ଦକ୍ଷିଣ କାଶ୍ମୀରକୁ ପୀର ପଞ୍ଜାଲ ଅଞ୍ଚଳର ରାଜୌରୀ ଏବଂ ପୁଞ୍ଚ ଜିଲ୍ଲା ସହିତ ସଂଯୋଗ କରୁଥିବା ମୋଗଲ ରୋଡ୍ ଏବଂ ବାନ୍ଦିପୁରା ଗୁରେଜ ରାସ୍ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଟ୍ରାଫିକ୍ ବିଭାଗର ଜନୈକ ଅଧିକାରୀ ଆକାଶବାଣୀକୁ ସୂଚନା ଦେଇ କହିଛନ୍ତି, ଗତକାଲି ତୁଷାରପାତ ଯୋଗୁଁ ସୋନମାର୍ଗ କାର୍ଗିଲ୍ ଜାତୀୟ ରାଜପଥକୁ ବନ୍ଦ କରାଯାଇଛି। ତେବେ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥ ଉଭୟ ପାର୍ଶ୍ୱରୁ ଖୋଲା ରହିଛି। ରାଜପଥରେ ଯାନବାହନ ଚଳାଚଳ ସୁଗମ କରିବା ପାଇଁ ଜମି ରହିଥିବା ବରଫ ନିଷ୍କାସନର ବ୍ୟବସ୍ଥା କରାଯାଉଛି। ତେବେ ଯାତ୍ରା ସମୟରେ ତୁଷାରପାତ ଜନିତ ଦୁର୍ଘଟଣା ଏଡ଼ାଇବା ପାଇଁ ଟ୍ରାଫିକ୍ ନିୟମ ପାଳନ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଉତ୍ତର କାଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆଜି ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ ଶ୍ରୀନଗରସ୍ଥିତ ଚିନ୍ନାର ସାମରିକ ମୁଖପାତ୍ର କହିଛନ୍ତି, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଜିଲ୍ଲାର ନାଗମାର୍ଗର ଜଙ୍ଗଲ ଅଞ୍ଚଳରେ ସେନା ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ ଦ୍ୱାରା ଏକ ମିଳିତ ଚଢ଼ାଉ କରାଯାଇଥିଲା। ସୁରକ୍ଷାକର୍ମୀମାନେ ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ମାତ୍ରେ ଆତଙ୍କବାଦୀମାନେ ଅତର୍କିତ ଗୁଳିଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ଗୁଳିଚାଳନା କରିଥିଲେ। ଏହି ଏନ୍କାଉଣ୍ଟରରେ କୌଣସି ପକ୍ଷର କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ। ଲୋକସେବା ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1947 ଦିଲ୍ଲୀର ଆକାଶବାଣୀ ଷ୍ଟୁଡିଓକୁ ମହାତ୍ମା ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ଦେଶ ବିଭାଜନ ପରେ ହରିୟାଣାର କୁରୁକ୍ଷେତ୍ରରେ ଅସ୍ଥାୟୀ ଭାବେ ବସବାସ କରୁଥିବା ବିସ୍ଥାପିତ ଲୋକମାନଙ୍କୁ ସିଧାସଳଖ ସାକ୍ଷାତ କରିନପାରି ଜାତିର ଜନକ ମହାତ୍ମା ଗାନ୍ଧୀ ଏହି ଦିନ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ରେଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଥିଲେ। କୃଷକମାନଙ୍କ ଆୟ ବୃଦ୍ଧି ପାଇଁ ଅଣନିର୍ମିତ ଭାରତୀୟ ତମାଖୁ ବ୍ରାଣ୍ଡିଂ ଉପରେ ଭାରତୀୟ ତମାଖୁ ବୋର୍ଡ TBI ଗୁରୁତ୍ୱ ଦେଇଛି। ବିଶ୍ୱ ତମାଖୁ ରପ୍ତାନୀକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଭାରତ ମଧ୍ୟପ୍ରାଚ୍ୟ ବଜାରରେ ତମାଖୁ କାରବାରର ବୃଦ୍ଧି ପାଇଁ ରଣନୈତିକ କୌଶଳ ଆପଣାଇଛି। ସୂଚନାଯୋଗ୍ୟ, UAE ହେଉଛି ତମାଖୁର ଏକ ପ୍ରାଥମିକ ରପ୍ତାନୀକାରୀ ଗନ୍ତବ୍ୟସ୍ଥଳ। ଉଭୟ କୃଷକ ଏବଂ ଭାରତରେ ବ୍ୟାପକ ତମାଖୁ ଶିଳ୍ପକୁ ସମର୍ଥନ କରିବାରେ TBI ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଅନ୍ତର୍ଜାତୀୟ ଜଳସୀମାରେ ଅନଧିକାର ପ୍ରବେଶ କରି ମାଛ ଧରୁଥିବା ଅଭିଯୋଗରେ 12 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ନାଗାପଟ୍ଟିନମ୍ ଜିଲ୍ଲାର ଅକରାଇ ପେଟାଇର ଏହି ମତ୍ସ୍ୟଜୀବୀମାନେ ମୁଲାଇତିହୁ ନିକଟରେ ଆଜି ସକାଳେ ଏକ ଡଙ୍ଗାରେ ଯାଇ ମାଛ ଧରୁଥିବା ବେଳେ ଶ୍ରୀଲଙ୍କାର ନୌସେନା ଡଙ୍ଗାଟିକୁ ଜବତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁଦ୍ଧ ଏବଂ ସୁରକ୍ଷା ବିପଦର ଫଳପ୍ରଦ ମୁକାବିଲା ପାଇଁ ଅନୁକୂଳ ପ୍ରତିରକ୍ଷା ରଣନୀତି ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗୁରୁତ୍ୱାରୋପ। ଭାରତ ଓ ରୁଷ 2030 ପୂର୍ବରୁ $100 ବିଲିୟନ୍ ବାଣିଜ୍ୟ ଲକ୍ଷ୍ୟ ହାସଲ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସୂଚନା। 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନ ହାସଲ ପାଇଁ ଶିକ୍ଷା ହେଉଛି ଏକମାତ୍ର ଉପାୟ, କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ଏବଂ ଆଜି ପାଳନ କରାଯାଉଛି ଲୋକସେବା ପ୍ରସାରଣ ଦିବସ। ସମ୍ବାଦ ଶେଷ ହେଲା।